आकाशवाणी ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ବିଚାର ଓ ନବସୃଜନର ଏକ ଶକ୍ତିଶାଳୀ ମିଶ୍ରଣ କହିଲେ ପ୍ରଧାନମନ୍ତ୍ରୀ। କୃତ୍ରିମ ବୁଦ୍ଧିମତା ପଞ୍ଚମ ଶିଳ୍ପ ବିପ୍ଳବ ଭାବେ ଉଭା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କୃତ୍ରିମ ବୁଦ୍ଧିମତା ଓ ଶିକ୍ଷା ପରସ୍ପର ପରିପୂରକ ମତ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଗୁଜରାଟର ଗାନ୍ଧୀନଗରଠାରେ ସମବାୟ ମନ୍ତ୍ରୀଙ୍କ ଜାତୀୟ ସମ୍ମିଳନୀ ମନ୍ଥନକୁ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାରିକ ରହମାନ ବିଏନ୍ପି ସଂସଦୀୟ ଦଳ ନେତା ନିର୍ବାଚିତ, ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଆଜି ନେବେ ଶପଥ। ଏବଂ ଆଇସିସି ପୁରୁଷ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ କାନାଡ଼ା ମଧ୍ୟରେ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ହେଉଛି ବିଚାର, ନବସୃଜନ ଏବଂ ଅଭିପ୍ରାୟର ଏକ ଶକ୍ତିଶାଳୀ ମିଶ୍ରଣ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ମଙ୍ଗଳ ପାଇଁ କୃତ୍ରିମ ବୁଦ୍ଧିମତା ଏଆଇର ଭବିଷ୍ୟତକୁ ରୂପରେଖ ଦେବାରେ ଭାରତୀୟ ପ୍ରତିଭାର ଅସାଧାରଣ ସାମର୍ଥ୍ୟକୁ ଏହି ପ୍ରଦର୍ଶନୀ ସୂଚିତ କରୁଛି। ମାନବ ଜାତିର ପ୍ରଗତି ପାଇଁ କୃତ୍ରିମ ବୁଦ୍ଧିମତାକୁ ଦାୟିତ୍ୱର ସହ ସାମଗ୍ରିକ ଭାବେ ଏବଂ ବ୍ୟାପକ ସ୍ତରରେ ଉପଯୋଗ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଏହି ସମ୍ମିଳନୀ ଦୋହରାଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଆଜି ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀର ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସମାବେଶୀ ଏବଂ ପରିବର୍ତ୍ତନଶୀଳ ଅଭିବୃଦ୍ଧି ପାଇଁ କୃତ୍ରିମ ବୁଦ୍ଧିମତାର ଉପଯୋଗ ଉପରେ ଦୃଷ୍ଟି ରଖି ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା ଅନୁଷ୍ଠିତ ହେଉଛି। ଏହି ଅଧିବେଶନଗୁଡ଼ିକରେ ସାମାଜିକ କଲ୍ୟାଣ, ଭାରତର ସାର୍ବଭୌମ୍ୟ କ୍ଷେତ୍ର, ତଥ୍ୟ ଓ ଜନସ୍ୱାସ୍ଥ୍ୟ ଉପରେ କୃତ୍ରିମ ବୁଦ୍ଧିମତାର ପ୍ରଭାବ ଶୀର୍ଷକରେ ଆଲୋଚନାମାନ ଜାରି ରହିଛି। ଏହି ପାଞ୍ଚଦିନିଆ ଶିଖର ସମ୍ମିଳନୀ ଗତକାଲି ଆରମ୍ଭ ହୋଇଥିଲା। ଏଥିରେ ଜାତୀୟ ପ୍ରତିରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତାରେ ସାଇବର ସୁରକ୍ଷା ରଣନୀତି, ସ୍ୱାସ୍ଥ୍ୟ, ଶିକ୍ଷା, ଶକ୍ତି, କୃଷି, ଲିଙ୍ଗଗତ ସଶକ୍ତିକରଣ ଏବଂ ଭିନ୍ନକ୍ଷମମାନଙ୍କ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଓ ପ୍ରଭାବ ସମ୍ପର୍କରେ ବିଭିନ୍ନ ଅଧିବେଶନରେ ଆଲୋକପାତ କରାଯାଉଛି। କୃତ୍ରିମ ବୁଦ୍ଧିମତା ପଞ୍ଚମ ଶିଳ୍ପ ବିପ୍ଳବ ଭାବେ ଉଭା ହୋଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀଠାରେ ଚାଲିଥିବା କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026ର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ସମ୍ମିଳନୀ ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରୁଛି ଏବଂ ଯୁବପିଢ଼ିଙ୍କ ମଧ୍ୟରେ ନୂତନ ଶକ୍ତି ମଧ୍ୟ ଦେଖିବାକୁ ମିଳୁଛି। ସେ ପୁଣି କହିଛନ୍ତି, ଏହି ସମ୍ମିଳନୀ ଦ୍ୱାରା ଆସନ୍ତା 2 ବର୍ଷ ମଧ୍ୟରେ 200 ବିଲିୟନ୍ରୁ ଅଧିକ ଡଲାରର ପୁଞ୍ଜି ବିନିଯୋଗ ହେବାର ଆଶା କରାଯାଉଛି। କୃତ୍ରିମ ବୁଦ୍ଧିମତା ଏବଂ ଶିକ୍ଷା ପରସ୍ପରର ପରିପୂରକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଚାଲିଥିବା ଭାରତ ଏଆଇ ପ୍ରଭାବ ସମ୍ମିଳନୀ 2026ର ଦ୍ୱିତୀୟ ଦିବସରେ ଭାରତରେ ଏଆଇକୁ ଆଗକୁ ବଢ଼ାଇବା ଶୀର୍ଷକ ଆଲୋଚନାରେ ଭାଗ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ବର୍ତ୍ତମାନ ଦେଶ ଏକ ଜ୍ଞାନକୈନ୍ଦ୍ରିକ ସମାଜରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି।
ଭାରତ କି ନଇ ପିଢ଼ି କୋ ଏଆଇ ଏନେବଲ୍ ଶିକ୍ଷା ଆମରି ଦାୟିତ୍ୱ ହେ କାଫି ଉତ୍ସାହ ସେ ଲୋକ ଇସ୍ ସମିଟ ମେ ପାର୍ଟିସିପେଟ କର ରହେ ହେଁ। ଏଆଇ ଇନ୍ ଏଜୁକେଶନ, ଏଜୁକେଶନ ଇନ୍ ଏଆଇ, ଭାରତ କି ପରମ୍ପରାଗତ ଜ୍ଞାନ ସେ ଲେକେ ବୈଷୟିକ ଜ୍ଞାନ ତକ ଏଆଇ କୋ ୟୁଜ କରକେ ହମେ ଆପଣ ଷ୍ଟୁଡେଣ୍ଟସ୍ କୋ ଆପଣ ନଇ ଜେନେରେସନ କେ ସେ ଜ୍ୟାଦା ଏମ୍ପାୱର କରେ, ଟିଚର୍ସ କୋ ଜେସେ ଏମ୍ପାୱର କରେ, ସ୍କୁଲ ମ୍ୟାନେଜମେଣ୍ଟ କଲେଜ ମ୍ୟାନେଜମେଣ୍ଟ କୋ ଠିକ କରେ, ଇଏ ଏକ ପ୍ରାୟୋରିଟି କି ବିଷୟ ବନ ଚୁକି ହେ।
ଭାରତ ଭଳି ଏକ ବହୁମୁଖୀ ଦେଶରେ ବ୍ୟବସ୍ଥାରେ ଜଟିଳତାକୁ ବୁଝିବା ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ଏହାକୁ ବ୍ୟବହାର କରିବାରେ ଏଆଇ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ। ପ୍ରଯୁକ୍ତିବିଦ୍ୟା ବିଷୟରେ ଗଭୀର ବୁଝାମଣା ଏବଂ ଭବିଷ୍ୟତରେ ଏକ ଏଆଇ ପରିଚାଳିତ ବିଶ୍ୱକୈନ୍ଦ୍ରିକ ବିକଶିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଯୁବକମାନଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆଜି ମୁମ୍ବାଇଠାରେ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବେ। ଫ୍ରାନ୍ସର ଏକ ପ୍ରତିନିଧି ଦଳ ଧର୍ମପତ୍ନୀ ବ୍ରିଗିଟ୍ ମାକ୍ରନ୍ଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ ଗତକାଲି ରାତିରେ ମୁମ୍ବାଇରେ ପହଞ୍ଚିଥିଲେ। ସେମାନଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ମାକ୍ରନ୍ 3 ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଏବଂ ମୁମ୍ବାଇକୁ ତାଙ୍କର ଏହା ପ୍ରଥମ ଗସ୍ତ। ଭାରତରେ ଅନୁଷ୍ଠିତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକ୍ରମେ ଫ୍ରାନ୍ସ ରାଷ୍ଟ୍ରପତି ଶ୍ରୀ ମାକ୍ରନ୍ ଭାରତ ଗସ୍ତରେ ଅଛନ୍ତି। ଏହି ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ତାଙ୍କର ଆଲୋଚନା ଦୁଇ ଦେଶର ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବ ଏବଂ ବୈଷୟିକ ବିକାଶ ଦିଗରେ ବିଶେଷ ସହାୟକ ହେବ। ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ଙ୍କ ସାମାଜିକ ଗଣମାଧ୍ୟମରେ କରାଯାଇଥିବା ପୋଷ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାରେ ଭାରତ ଆନନ୍ଦିତ ଏବଂ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଏହା ଏକ ନୂତନ ସ୍ତରକୁ ନେବ। ଆଜି ସନ୍ଧ୍ୟାରେ ଶ୍ରୀ ମୋଦି ଓ ମାକ୍ରନ୍ ଭାରତ ଫ୍ରାନ୍ସ ନବସୃଜନ ବର୍ଷ 2026 ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କର ଏକ ଉଚ୍ଚସ୍ତରୀୟ ଜାତୀୟ ସମ୍ମିଳନୀ ମନ୍ଥନକୁ ଉଦ୍ଘାଟନ କରିଛନ୍ତି। ଏଥିରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଭାଗ ନେଇଛନ୍ତି। ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଅମିତ ଶାହା 2 ଲକ୍ଷ ନୂତନ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସ ଓ ଦେଶବ୍ୟାପୀ ଆଧୁନିକ ପଣ୍ୟାଗାର ସ୍ଥାପନର ଅଗ୍ରଗତିର ସମୀକ୍ଷା କରିବେ। ବିଶ୍ୱର ସର୍ବବୃହତ ଖାଦ୍ୟଶସ୍ୟ ଭଣ୍ଡାରଣ ଯୋଜନାରେ ଏହା ବିଶେଷ ସହାୟକ ହେବ। ନୂଆକରି ଗଠିତ ଜାତୀୟ ବିହନ ରପ୍ତାନୀ ସଂକ୍ରାନ୍ତ ଜାତୀୟ ସଂସ୍ଥା ସହ ରାଜ୍ୟଗୁଡ଼ିକୁ ସମନ୍ୱିତ କରିବା ସହ ପ୍ୟାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣ ଦିଗରେ ମଧ୍ୟ ଆଲୋଚନା କରାଯିବ। ସମ୍ମିଳନୀରେ ସମବାୟ ବ୍ୟାଙ୍କ ରାଜ୍ୟ ସମବାୟ ଆଇନଗତ ସଂସ୍କାର ଏବଂ ଅମୁଲ ଓ ଏନ୍ଡିଡିବିର ସହଯୋଗରେ ଦୁଗ୍ଧଜାତ ପଦାର୍ଥର ବିକାଶ ଦିଗରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଆକାଶବାଣୀ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଶ୍ରୀ ଶାହା ଆଭାସୀ ମାଧ୍ୟମରେ ଗୁଜରାଟରେ 258 କୋଟି ଟଙ୍କା ବ୍ୟୟରେ 5ଟି ସମବାୟ ପ୍ରକଳ୍ପ ଉଦ୍ଘାଟନ କରିବା ସହ 7 କୋଟି ଟଙ୍କା ବ୍ୟୟରେ ସଭରକୁଣ୍ଡଲା ଓ ପଟନା ଏଏମ୍ପିସି ବୃହତ ପଣ୍ୟାଗାରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଭାରତରେ ଅବସ୍ଥାପିତ ଶ୍ରୀଲଙ୍କାର ହାଇକମିଶନର ମହସିନ୍ କଲୋନ କହିଛନ୍ତି, ଭାରତ ଏଆଇ ପ୍ରଭାବ ଶିଖର ସମ୍ମିଳନୀରେ ଶ୍ରୀଲଙ୍କାର ଅଂଶଗ୍ରହଣ ଭାରତ ଶ୍ରୀଲଙ୍କା ଭାଗିଦାରୀର ଦୃଢ଼ତା ଓ ପ୍ରାଥମିକତାକୁ ପ୍ରତିଫଳିତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କଲୋନ କହିଛନ୍ତି, ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ଏଆଇ ଇମ୍ପାକ୍ଟ ସମ୍ମିଳନୀ 2026 ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଗ୍ଲୋବାଲ୍ ସାଉଥ୍ରେ ଆୟୋଜିତ ଏ ପ୍ରକାର ପ୍ରଥମ ସମ୍ମିଳନୀରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଘନିଷ୍ଠତା ଏବଂ ଭବିଷ୍ୟତକୁ ଉପଦେଉଥିବା ପ୍ରସଙ୍ଗରେ ମିଳିତ ଭାବେ କାର୍ଯ୍ୟ କରିବାର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ସମ୍ମିଳନୀ ନବସୃଜନକୁ ସମାବେଶୀ, ଦାୟିତ୍ୱବାନ ଏବଂ ଜନକୈନ୍ଦ୍ରିକ କରିବାରେ ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରେ ବୋଲି କଲନେ କହିଛନ୍ତି। ବାଂଲାଦେଶର ବିଏନ୍ପି ସଂସଦର ବିପିପି ଆଜି ଦଳର ଅଧ୍ୟକ୍ଷ ତାରିକ ରହମାନଙ୍କୁ ଗୃହର ନେତା ଭାବେ ନିର୍ବାଚିତ କରିଛି। ଜାତୀୟ ସଂସଦ ଭବନରେ ବିପିପିର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଏନ୍ପିର ସାଧାରଣ ସମ୍ପାଦକ ମିର୍ଜା ଫକରୁଲ ଇସଲାମ ଅଲମଗିରି କହିଛନ୍ତି, ଗୃହର ନେତା ନିର୍ବାଚିତ ହେବା ପରେ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବେ ନୂତନ ସରକାର ଗଠନ କରିବା ନିଶ୍ଚିତ ହୋଇଥିବା ଘରୋଇ ସମ୍ବାଦ ସରବରାହ ସଂସ୍ଥା ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ବାଂଲାଦେଶ କହିଛି। ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଭାରତ ଏଆଇ ପ୍ରଭାବ ସମ୍ମିଳନୀ 2026ରେ ବିହାର ପ୍ୟାଭିଲିୟନ୍ ପରିଦର୍ଶନ କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ରାଜୀବ ରଞ୍ଜନ କହିଛନ୍ତି, ସମଗ୍ର ପଞ୍ଚାୟତ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ସରକାର ପଞ୍ଚାୟତଗୁଡ଼ିକରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, କୃତ୍ରିମ ବୁଦ୍ଧିମତା ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି କୃଷି କ୍ଷେତ୍ର, ପଶୁପାଳନ ଏବଂ ମତ୍ସ୍ୟଚାଷ କ୍ଷେତ୍ରରେ ନୂତନ କୌଶଳ ବିକଶିତ କରୁଛି। ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଅଭିଭାଷଣ ରଖିଛନ୍ତି। 2ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ 28ଟି କାର୍ଯ୍ୟଦିବସ ସ୍ଥିର କରାଯାଇଛି। ଏପ୍ରିଲ 8 ତାରିଖ ପର୍ଯ୍ୟନ୍ତ ଅଧିବେଶନ ହେବାକୁ ଥିବାବେଳେ ଆସନ୍ତା ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ 2026 ସଦସ୍ୟ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଖେଳ ଖବର। ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜିର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଏବଂ କାନାଡ଼ା ମଧ୍ୟରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳ ଜାରି ରହିଛି। କାନାଡ଼ା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 173 ରନ୍ ସଂଗ୍ରହ କରିଛି। କାନାଡ଼ା ପକ୍ଷରୁ ଯୁବରାଜ ଶର୍ମା ସର୍ବାଧିକ 110 ରନ୍ ସ୍କୋର କରିଛନ୍ତି। 174 ରନ୍କୁ ପିଛା କରି ନ୍ୟୁଜିଲାଣ୍ଡ ଖବର ପ୍ରସ୍ତୁତ ହେଲା ବେଳକୁ 12 ଓଭର୍ରେ 2 ୱିକେଟ୍ ହରାଇ 132 ରନ୍ ସଂଗ୍ରହ କରିଛି। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ବିଚାର ଓ ନବସୃଜନର ଏକ ଶକ୍ତିଶାଳୀ ମିଶ୍ରଣ କହିଲେ ପ୍ରଧାନମନ୍ତ୍ରୀ। କୃତ୍ରିମ ବୁଦ୍ଧିମତା ପଞ୍ଚମ ଶିଳ୍ପ ବିପ୍ଳବ ଭାବେ ଉଭା ହୋଇଛି କହିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କୃତ୍ରିମ ବୁଦ୍ଧିମତା ଓ ଶିକ୍ଷା ପରସ୍ପର ପରିପୂରକ ମତ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଗୁଜରାଟର ଗାନ୍ଧୀନଗରଠାରେ ସମବାୟ ମନ୍ତ୍ରୀଙ୍କ ସମବାୟ ସମ୍ମିଳନୀ ମନ୍ଥନକୁ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ କାନାଡ଼ା ମଧ୍ୟରେ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।